ଓଡ଼ିଆ ସାହିତ୍ୟର ଜଣେ ସୁପ୍ରସିଦ୍ଧ ଲେଖିକା କବୟତ୍ରୀ ବିଦ୍ୟୁତ୍ ପ୍ରଭା ଦେବୀଙ୍କର ଏକ କବିତା ସର୍ବଂ ସହା ମାଟି। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ବିଦ୍ୟୁତ୍ ପ୍ରଭା ଦେବୀ ଜଣେ ବିଶିଷ୍ଟ କବି। ସେ ଅବିଭକ୍ତ କଟକ ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କବିଙ୍କ ସୃଷ୍ଟିରେ ସ୍ୱଦେଶ ପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାତ୍ମିକତା, ନିସର୍ଗ ଦୃଷ୍ଟିରେ ମଞ୍ଜୁଳ ପରିପ୍ରକାଶ ଘଟିଛି। ତାଙ୍କ ରଚିତ କବିତା ପୁସ୍ତକ ସବିତା, ଉତ୍କଳ ସାରସ୍ୱତ ପ୍ରତିଭା, କନକାଞ୍ଜଳି, ମରିଚିକା, ବିହାୟସୀ, ଝରାଶିଉଳି, ସ୍ୱପ୍ନଦୀପ, କାକଳୀ, ଯାହାକୁ ଯିଏ, ସଞ୍ଚୟନ, ମାଟି ପାଣି ପବନ ଇତ୍ୟାଦି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ସଞ୍ଚୟନ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ପଠିତ କବିତାଟି ମାଟି ପାଣି ପବନ କବିତା ପୁସ୍ତକରୁ ସଂଗୃହୀତ। ଏଥିରେ ସର୍ବଂସହା ମାଟିକୁ ମା ସହିତ ତୁଳନା କରି ମାଟି ମାଆର ମହନୀୟ ଗୁଣାବଳୀର ବର୍ଣ୍ଣନା କରିଛନ୍ତି କବି ଓ ମନୁଷ୍ୟର ସୁପ୍ତ ଦିବ୍ୟ ଚେତନାକୁ ଜାଗ୍ରତ କରାଇବା ପାଇଁ ଆହ୍ୱାନ ଜଣାଇଛନ୍ତି। ଆସନ୍ତୁ ଶୁଣିବା କବିତା ସର୍ବଂସହା ମାଟି। ସର୍ବସହଣୀ ମାଟି, ସବୁରି ଉପରେ ସ୍ନେହ ତୋହର ସମାନ ଦେଇଛୁ ବାଣ୍ଟି। ସର୍ବସହଣୀ ମାଟି, ତୋର ମିଠା ପାଣି, ତୋଧିର ପବନ, ଦେହେ ମୁଁ ଦେଇଛି ବଳ, ସକତି ଦେଇଛି, ତୃପତି ଦେଇଛି, ତୋ ଗଛ ଲତାର ଫଳ। ସବୁଜ ଘାସର କଅଁଳ ବିଛଣା ଦିଏ କି ଆରାମ ମୋତେ, ମା ପରି ମୋର ଅଳି ଅରଦଳି କେତେ ନ ସହିଛୁ ସତେ। ଦେହ ଦୁଃଖ ପାଇଁ ସାଇଥିଛୁ କେତେ ଚେରମୂଳି ଗଛ ଲତା, ମନ ସୁଖ ଲାଗି ନଈ ସମୁଦ୍ରରେ ଭରି ଅଛୁ ହସ କଥା। ଭୁକୁ ମୋ ଫୁଲାଏ, ଆଖି ମୋ ଭୁଲାଏ, ତୋବଣ ପକ୍ଷୀର ଡାକ, ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ। ଜନ୍ମ କାଳୁ ଯେ ଦେହେ ତୋ ଆଘାତ, କେତେ ନ ଦେଇଛି ମୁହିଁ, ନିଜ ଛୁଆ ବୋଲି ସବୁ ଦୋଷ ସିନା କ୍ଷମି ଅଛୁ ଏକା ତୁହି। ଯେତେ ରାଗଦୋଷ କରେ ତୋର ପାଖେ ମା ବୋଲି ଯାଉ ଭୁଲି, କେତେ ତପ କରି ଏଇ ଜନ୍ମରେ ଆସିଛି ତୋ ଦେଶେ ବୋଲି। ଅମାପ ଧରିଛୁ ଦେ ଟିକେ ମୋତେ, ନିଦା ହେଉ ମୋର ଛାତି, ନିଜେ ଦୁଃଖ ସହି ଏ ଜଗତ ପାଇଁ ଲାଗି ପଡ଼େ ଦିନ ରାତି। ଦିହ ସିନା ତୋର ପାହାଡ଼ ପଥର, କଅଁଳ ପତର ପ୍ରାଣ, ଦୁଃଖ ଦଡ଼ମଡ଼ି ସହିବାକୁ ମୋତେ କରିଦେ ତୋପରି ଟାଣ। ତୋର ମୁକତିରେ ମୋର ମୁକତି ମା, ତୋର ମୁକତିରେ ମୋର ମୁକତି ମା, ତୋର ହସେ ମୋର ହସ, ତୋହରି ଅନ୍ତର ଆଦେଶେ ଚଳେ ମୁଁ ଘୋଷି ତୋର ମହାଯଶ। ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର, ରାତି ଆସୁଅଛି ପାହି, ସେନୁଆ ସପନେ ଫୁଲେ ମୁଁ ଆନନ୍ଦେ ଜୟଗାନ ତୋର ଗାଇ। ତ୍ରୁଟି ଦେବଭୂମି ତୁହି ବୀରଭୂମି, ତୁହି ମୋ ଭାରତ ମା, ତୋର ପାଦ ଧୂଳି ମୁଣ୍ଡେ ହୋଇ ବୋଳି ରଖିବି ତୋରି ନା। ଚେତନା ଗର୍ଭା ମାଟି କେଉଁଠି ହଜିଛି, ଖୋଜି ଦେ ମୋର ଚେତନାର ଚାବିକାଠି।